ବେଳେବେଳେ ଗୋପପୁରର ସେଇ ନଟଖଟିଆ ଅଛଟିଆ ଦୁଷ୍ଟକ ନେଇ ଯଶୋଦା ମା ପାଇଁ ହେଇଯାଏ ମୁଣ୍ଡବଥର କାରଣ। କଥା ନ ମାନିଲେ ସେ ଶିକୁଳିରେ ବାନ୍ଧି ମାଡ଼ ଦିଅନ୍ତି ତାକୁ। ମାଡ଼ ସିନା ଦିଅନ୍ତି, ହେଲେ ମୁହଁ ଲୁଚେଇ ଲୁଚେଇ ଲୁହ ବି କଡ଼ନ୍ତି, କାରଣ ସେଇ କହ୍ନେଇ ପରା ତାଙ୍କ ନୟନର ପିତୁଳା ଆଉ ହୃଦୟ ଶଙ୍ଖାଳି।
Alo ma 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 alo ma आलो मा जशोदा खोली दे सिकुड़ी फूल पारी दे तार जीव जाऊड़ी। आलो मा जशोदा खोली दे सिकुड़ी फूल पारी दे तार जीव जाऊड़ी। केमिति सहु ମନ ତୋର କେମିତି ସହୁଛି ମା ମନ ତୋର କହ୍ନେଇ ପରାତ ହୃଦୟ ଶଙ୍ଖାଳି। ଆଲୋ ମା ଯଶୋଦା ଖୋଲି ଦେ ଶିକୁଳି ଫୁଲ ପରି ଦେହ ତାର ଜୀବ ଝାଉ। ଛୋଟିଆ ପାଟିରେ କେତେ କରୁଛି ମନା, ମାରନା ମାରନା ମା ଆଉ ମାରନା। ଭଲ ଲାଗେ ବୋଲି ସରଳ ବଣିଛେ ନା, ଚୋରେଇ ଖାଇଛି ଟିକେ ଏତେ ରାଗନା। ପଣ ତରେ ପଛି ମନେ ପଣ ତରେ ପଛି ଦେଲ ମନେ ମାଟି ଖାଇଆଉ ଖେଳିବନି ଧୂଳି। ଆଲୋ ମା ଯଶୋଦା ଖୋଲି ଦେ ଶିକୁଳି ଫୁଲ ପରି ଦେହ ତାର ଜୀବ ଝାଉ। ପାରେ ପୁଅ ଅନ୍ତର ଦେଖି ବୁଝାଲୋ ଥରେ ଶ୍ରୀ ମନ୍ଦିର ବାନ୍ଧିଦେଲୁ ବୋଲି ହାତ ଗୋଡ଼କୁ ତାର ସେ ଲାଗି ହୋଇଲା ଅଧା ବଢ଼ା ଠାକୁର। ସେଦିନର ସେ ମମତା ଶିକୁଳି ସେଦିନର ସେ ମମତା ଶିକୁଳି ତା ଶ୍ରୀ ଅଙ୍ଗେ ଆଜି ଦୟଣାମଣି। ଆଲୋ ମା ଯଶୋଦା ଖୋଲି ଦେ ଚାରିଦେହ ତାର ଜୀବ ଝାଉଳି ଆଲୋମା ଯଶୋଦା ଖୋଲି ଦେ ଶିକୁଳି ଫୁଲ ପରି ଦେହ ତାର ଜୀବ ଝାଉଳି କେମିତି ସହୁଛି ମା ମନ ତୋର କେମିତି ସହୁଛି ମା ମନ ତୋର କହ୍ନେଇ ପରାତ ହୃଦୟ ସଂଖାଇ ହାଲୋ ମା ଯଶୋଦା ଖୋଲି ଦେ ଶିକୁଳି ଫୁଲ ପରି ଦେହ ତାର ଜୀବ ଝାଉଳି ଫୁଲ ପରି ଦେହ ତାର ଜୀବ ଝାଉଳି ଫୁଲ ପରି ଦେହ ତାର